ନମସ୍କାର, ମୁଁ ପ୍ରକାଶ ଚନ୍ଦ୍ର ପାହାନ, ଗଞ୍ଜାମ ଜିଲ୍ଲା ଖଲିଗଡ଼ ପଞ୍ଚାୟତ ସମିତି ଅଞ୍ଚଳର ତାଳପଡ଼ା ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଏକ ବିଜ୍ଞାପନ ବିଷୟରେ କହିବାକୁ ଯାଉଛି। ଏଥିଦ୍ୱାରା ଖଲିଗଡ଼ ପଞ୍ଚାୟତ ସମିତି ଅଞ୍ଚଳର ସମସ୍ତ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଚାରିଜଣ CRP ମାନେ କମ୍ୟୁନିଟି ରିସୋର୍ସ ପର୍ସନ ନିଯୁକ୍ତି ଦିଆଯିବ। ସେଥିରୁ 50% ଅର୍ଥାତ୍ 2 ଜଣ ମହିଳା ପ୍ରାର୍ଥୀଙ୍କୁ ବଛାଯିବ। ପ୍ରାର୍ଥୀ ପାରିଶ୍ରମିକ ଅନୁଯାୟୀ ପାରିତୋଷିକ ପାଇପାରିବେ। ନିମ୍ନଲିଖିତ ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀ ପ୍ରାର୍ଥିନୀ ନିମ୍ନ ଦରଖାସ୍ତ ଫର୍ମ ସହ ପ୍ରମାଣପତ୍ର ସହିତ 3/8/2014 ତାରିଖ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଲିଗଡ଼ଙ୍କ ନିକଟରେ ଦାଖଲ କରିବେ। ଯୋଗ୍ୟତା ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ସୀମା 18 ବର୍ଷରୁ 35 ବର୍ଷ ମଧ୍ୟରେ ହୋଇଥିବ। ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ 10ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଦରକାର। SC/ST BPL ମାଇନରିଟି SHG ପରିବାରର ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଅଗ୍ରାଧିକାର ଦିଆଯିବ। ଆବେଦନକାରୀ ଭଲ ଭାବରେ ଓଡ଼ିଆ କହି ଓ ଲେଖି ପାରୁଥିବେ, ସାଇକେଲ ଚାଳନା ଜାଣିଥିବେ, ଯେକୌଣସି ଗେଜେଟେଡ୍ ଅଧିକାରୀଙ୍କ ଠାରୁ ଚରିତ୍ର ପ୍ରମାଣପତ୍ର ଦାଖଲ କରିଥିବେ। ଧନ୍ୟବାଦ।